ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার পথ প্রদর্শিকা বেতার অনুষ্ঠান পক্ষর আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। আপনার সহযোগ তথা মতামত নিমন্তে বিশেষ ধন্যবাদ। প্রভু আপনার আশীর্বাদ করত্মিক জীবনে বর্ধিষ্ণু করত্ত ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଏହି ପ୍ରାର୍ଥନାରେ ଆମମାନେ ଆମମାନଙ୍କର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ସ୍ମରଣ କରିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ତୁମର ବିଶ୍ୱସ୍ତତା ପାଇଁ, ତୁମର ଉତ୍ତମତା ପାଇଁ, ତୁମର ସତ୍ୟତା ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ନିବେଦନ ପ୍ରାର୍ଥନା କରୁଅଛୁ, ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ବିଶେଷରେ ପ୍ରଭୁ, ଯେତେ ଶ୍ରୋତାବନ୍ଧୁମାନେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସ୍ପର୍ଶ କର, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର, ତୁମେ ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ହୁଅ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ପରିବାରକୁ ତୁମେ ଆଶୀର୍ବାଦ କର, ଯେଉଁମାନେ ସୁସ୍ଥତା ଅପେକ୍ଷା କରନ୍ତି ପ୍ରଭୁ ସେମାନଙ୍କୁ ସୁସ୍ଥତା ଦିଅ, ଯେଉଁମାନେ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି ତୁମେ ସେମାନଙ୍କୁ ସମସ୍ୟାରୁ ରକ୍ଷା କର, ଯେଉଁମାନେ ନିଜର ପରିବାର ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି ପ୍ରତ୍ୟେକ ପରିବାରକୁ ତୁମେ ସୁରକ୍ଷା କର, ପିଲାମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ପ୍ରତ୍ୟେକଙ୍କର ତୁମେ ସହାୟ ହୁଅ ଏବଂ ପ୍ରତ୍ୟେକ ପରିବାରକୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ, ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ତୁମରି ଶାନ୍ତି ଆନନ୍ଦ ସୁସ୍ଥତା ଦେଇ ପ୍ରତ୍ୟେକଙ୍କୁ ତୁମେ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିୟ ପତ୍ରର ଦୁଇ ପର୍ବର ପ୍ରଥମ ପଦରୁ ଆରମ୍ଭ କରି ଛଅ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଫିଲିପିୟ ଦୁଇ ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଖ୍ରୀଷ୍ଟୀୟ ଜୀବନଯାପନର ନମୁନା। ଏଠାରେ ମୁଁ ଆପଣଙ୍କୁ ସ୍କରଣ କରାଇଦେବାକୁ ଚାହେଁ ଯେ ପ୍ରଥମ ପର୍ବରେ ଆମେ ଖ୍ରୀଷ୍ଟୀୟ ଜୀବନଯାପନର ଦାର୍ଶନିକ ଚିନ୍ତାଧାରା ଗୋଟିଏ ପଦରେ ସନ୍ନିବେଶିତ ହୋଇଥିବାର ଲକ୍ଷ୍ୟ କରିଥିଲୁ, ଯାହାକି ମୋ ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁଭୋଗ ଲାଭଜନକ। ପାଉଲଙ୍କ ଜୀବନରେ ଖ୍ରୀଷ୍ଟ ଅଗ୍ରାଧିକାର ପ୍ରାପ୍ତ ହୋଇଥିଲେ, ତାଙ୍କ ଜୀବନର କେନ୍ଦ୍ରବିନ୍ଦୁ ଥିଲେ ଖ୍ରୀଷ୍ଟ। ବର୍ତ୍ତମାନ ଏହି ଦୁଇ ପର୍ବରେ ଆମେ ଖ୍ରୀଷ୍ଟୀୟ ଜୀବନଯାପନର ନମୁନା ମଧ୍ୟକୁ ଆସୁଅଛୁ, ଯାହାକି ଖ୍ରୀଷ୍ଟଙ୍କ ମନ ଧାରଣ କରିବା ବା ଖ୍ରୀଷ୍ଟୀୟ ଆଦର୍ଶରେ ଅନୁପ୍ରାଣିତ ହେବା। କାରଣ ଖ୍ରୀଷ୍ଟୀୟ ଜୀବନର ନମୁନା ବା ଆଦର୍ଶ ହେଉଛନ୍ତି ଖ୍ରୀଷ୍ଟ, ଏହା ଅନୁକରଣ ଦ୍ୱାରା ହୋଇପାରିବ ନାହିଁ। କାରଣ ମୁଁ ଏହିପରି ମଧ୍ୟ ଲୋକମାନଙ୍କ ମୁଖରୁ ଶୁଣେ ଯେ ସେମାନେ ଖ୍ରୀଷ୍ଟଙ୍କର ଅନୁଗମନ କରିବା ବିଷୟ ନେଇ କଥାବାର୍ତ୍ତା କରନ୍ତି, ମାତ୍ର ସେମାନଙ୍କର ଜୀବନ ତହିଁର ବିପରୀତ କାର୍ଯ୍ୟ କରେ। ସେମାନେ କ'ଣ ଯୀଶୁଙ୍କୁ ଅନୁକରଣ କରିବା ନିମନ୍ତେ ଚେଷ୍ଟା କରନ୍ତି? ପାଉଲ ଯେତେବେଳେ ଏଠାରେ ଖ୍ରୀଷ୍ଟୀୟ ଜୀବନଯାପନର ନମୁନା ବିଷୟ ନେଇ କହନ୍ତି, ସେ ଅନୁକରଣ କରିବା ନେଇ କହନ୍ତି ନାହିଁ, ମାତ୍ର ସେ ଅଂଶଦାନ କରିବା ନେଇ କହନ୍ତି। ତା'ର ଅର୍ଥ ହେଉଛି ଖ୍ରୀଷ୍ଟଙ୍କ ମନ ଆମ୍ଭମାନଙ୍କ ମଧ୍ୟରେ ରହିବା ଉଚିତ, ଆମେମାନେ ଖ୍ରୀଷ୍ଟଙ୍କ ମନ ଧାରଣ କରିବା ଉଚିତ, ଓ ଏହା କେବଳ ପବିତ୍ର ଆତ୍ମାଙ୍କର ଶକ୍ତିର କାର୍ଯ୍ୟ ଦ୍ୱାରା ହିଁ ଆମମାନଙ୍କ ଅନ୍ତରରେ ସାଧିତ ହୋଇପାରିବ। ତେଣୁକରି ଆମେମାନେ ଈଶ୍ୱରଙ୍କ ଆତ୍ମାଙ୍କର ଚାଳନା ଅନୁଯାୟୀ ପରିଚାଳିତ ହେବା ଆବଶ୍ୟକ, ତା ନହେଲେ ଆମେମାନେ ଆତ୍ମିକ ଜୀବନରେ ଆଗେଇ ପାରିବା ନାହିଁ, ଆମେମାନେ କୃତକାର୍ଯ୍ୟ ହୋଇପାରିବା ନାହିଁ। ତେଣୁ ଆମମାନଙ୍କୁ ସେହି ପବିତ୍ର ଆତ୍ମାଙ୍କର ଚାଳନାକୁ ଅପେକ୍ଷା କରିବାକୁ ହେବ ଓ ତାହାଙ୍କର ଚାଳନା ଅନୁଯାୟୀ କାର୍ଯ୍ୟ କରିବାକୁ ହେବ। ତେବେ ଏହାର ଅର୍ଥ ନୁହେଁ ଯେ ଆମେ ବସି ରହିବା ଓ ତାହାଙ୍କର ଚାଳନାକୁ ଅପେକ୍ଷା କରିବା, ମାତ୍ର ପ୍ରଭୁ ଆମମାନଙ୍କୁ ଯେଉଁ ଦାୟିତ୍ୱଭାର ଅର୍ପଣ କରିଅଛନ୍ତି ତାହାକୁ ତୁଲାଇବା ନିମନ୍ତେ ପବିତ୍ର ଆତ୍ମାଙ୍କଠାରୁ ଶକ୍ତି ଓ ସାମର୍ଥ୍ୟ ଭିକ୍ଷା କରି ଆଗେଇ ଯିବା। କାରଣ ସେ ହିଁ କେବଳ ଆମମାନଙ୍କୁ ଶକ୍ତି ଓ ସାମର୍ଥ୍ୟତା ପ୍ରଦାନ କରନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ ନେଇ ପବିତ୍ର ଧର୍ମଶାସ୍ତ୍ରରେ ପ୍ରକାଶ କରାଯାଇଥିବା ଉକ୍ତିଗୁଡ଼ିକ ମଧ୍ୟରୁ ଏକ ମହାନ ତଥା ଗୁରୁତ୍ୱପୂର୍ଣ୍ଣ ଉକ୍ତି ଆମେ ଏହି ପର୍ବରେ ଲକ୍ଷ୍ୟ କରିବାକୁ ପାରିବା। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ମାନବ ଦେହ ଧାରଣ କରି ଏହି ଧରାପୃଷ୍ଠକୁ ଅବତରଣ କଲେ, ସେ ନିଜର ଈଶ୍ୱରତ୍ୱକୁ ନିଜେ ଶୂନ୍ୟ କଲେ ବୋଲି କେତେକ ମତବ୍ୟକ୍ତ କରନ୍ତି। ମାତ୍ର ଏହି ପର୍ବଟି ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ସେ ନିଜର ଈଶ୍ୱରତ୍ୱକୁ ନିଜେ ପରିତ୍ୟାଗ କରିନଥିଲେ। ଆସନ୍ତୁ ବର୍ତ୍ତମାନ ଖ୍ରୀଷ୍ଟୀୟ ଜୀବନଯାପନର ନମୁନା ସମ୍ପର୍କରେ କିଛି ଅଧ୍ୟୟନ କରି ଆଲୋଚନା କରିବା। ଏହା ଏକ ବ୍ୟବହାରିକ ଜୀବନଯାପନ ଉପରେ ଗୁରୁତ୍ୱ ଆରୋପ କରେ। ଏହା ଏକ ବ୍ୟବହାରିକ ପତ୍ର। ତେବେ ଦେଖନ୍ତୁ ଦୁଇ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅତଏବ ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ, କୌଣସି ପ୍ରେମପୂର୍ଣ୍ଣ ସାନ୍ତ୍ୱନା, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି କୌଣସି ସ୍ନେହପୂର୍ଣ୍ଣ କରୁଣା ଓ ଦୟା ଥାଏ। ଏହି ପଦରେ ଯେଉଁ ଯଦି ଶବ୍ଦଟି ପାଉଲ ବ୍ୟବହାର କରନ୍ତି, ଏହା ସର୍ତ୍ତମୂଳକ ନୁହେଁ, ମାତ୍ର ଏକ ଯୁକ୍ତିମୂଳକ। କାରଣ ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ଅନେକ ସମୟରେ ପାଉଲ ଏହି ଯଦି ଶବ୍ଦଟିକୁ ସର୍ତ୍ତମୂଳକ ଅପେକ୍ଷା ଯୁକ୍ତି ଛଳରେ ବ୍ୟବହାର କରିଅଛନ୍ତି। ଏହି ପଦଟିକୁ ଯଦି ଏହି ପ୍ରକାରେ ଭାଷାନ୍ତର କରାଯାଏ ତାହେଲେ ଏହା ଆହୁରି ଅଧିକ ସ୍ପଷ୍ଟ ହେବ। ଅତଏବ ଯେହେତୁ ଖ୍ରୀଷ୍ଟଙ୍କ ସହଭାଗିତାରେ ଉତ୍ସାହ ଅଛି ଓ ଯେହେତୁ ପ୍ରେମପୂର୍ଣ୍ଣ ସାନ୍ତ୍ୱନା ଅଛି ଓ ଯେହେତୁ ଆତ୍ମାଙ୍କ ସହଭାଗିତା ଓ ଯେହେତୁ ସ୍ନେହପୂର୍ଣ୍ଣ କରୁଣା ଓ ଦୟା ଅଛି, ବର୍ତ୍ତମାନ ଏହି ସବୁକୁ ଦୃଷ୍ଟି ଆଗରେ ରଖି ପାଉଲ କହନ୍ତି, ଯାହାକି ଦୁଇ ପର୍ବର ଦୁଇ ପଦରେ ଲେଖା ଅଛି, ତାହା ହେଲେ ତୁମ୍ଭେମାନେ ଏକ ମନା, ଏକ ପ୍ରେମରେ ପ୍ରେମୀ, ଏକ ଚିତ୍ତ ଓ ଏକ ଭାବାପନ୍ନ ହୋଇ ମୋହର ଆନନ୍ଦ ପୂର୍ଣ୍ଣ କର। ପାଉଲ ଯଦିଓ ଏହି ସମୟରେ କାରାଗାର ମଧ୍ୟରେ ଥିଲେ, ତଥାପି ସେ ପ୍ରଭୁରେ ଆନନ୍ଦ କରନ୍ତି। ମାତ୍ର ସେ କହନ୍ତି ଯେ ସେ ଆହୁରି ଅଧିକ ଆନନ୍ଦ କରିବେ ଯଦି ସେ ଜାଣିବାକୁ ପାରିବେ ଯେ ସୁଷମାଚାର ଫିଲିପିୟ ମଣ୍ଡଳୀର ବିଶ୍ୱାସୀମାନଙ୍କ ଜୀବନରେ କାର୍ଯ୍ୟ ସାଧନ କରୁଅଛି। ସେ କହନ୍ତି, ତାହା ହେଲେ ତୁମେମାନେ ଏକ ମନା, ଏକ ପ୍ରେମରେ ପ୍ରେମୀ, ଏକ ଚିତ୍ତ ଓ ଏକ ଭାବାପନ୍ନ ହୋଇ ମୋହର ଆନନ୍ଦ ପୂର୍ଣ୍ଣ କର। ଆପଣ ଦେଖନ୍ତୁ, ସେହି ମଣ୍ଡଳୀରେ କିଛି ସମସ୍ୟା ଥିଲା, ଯାହାକି ଆମେ ଏଥିପୂର୍ବରୁ ଲକ୍ଷ୍ୟ କରିସାରିଛୁ। ଏହା ଯଦିଓ ସେତେଦୂର ଜଟିଳ ସମସ୍ୟା ନଥିଲା, ମାତ୍ର କିଛି ପରିମାଣରେ ଥିଲା। ପାଉଲ ଚାହାନ୍ତି ସେମାନେ ଯେପରି ଏକମନା ହୁଅନ୍ତୁ। ତେବେ ଏହି ଏକମନା ହେବାର ଅର୍ଥ ନୁହେଁ ପରସ୍ପର ପରସ୍ପରକୁ ଅନୁକରଣ କରିବେ, ବା ଜଣେ ଯେପରି ମନ ଧାରଣ କରେ ଅନ୍ୟ ଜଣେ ତହିଁର ଅନୁରୂପ ମନ ଧାରଣ କରେ। ମାତ୍ର ଏକମନାର ଅର୍ଥ ଆପଣଙ୍କ ମନ ମଧ୍ୟରେ ଖ୍ରୀଷ୍ଟଙ୍କ ମନ ସ୍ଥାନ ପାଉ, ପରସ୍ପର ମଧ୍ୟରେ ଖ୍ରୀଷ୍ଟଙ୍କ ମନ ଅଗ୍ରାଧିକାର ପ୍ରାପ୍ତ ହେଉ, ତାହେଲେ ଆମମାନଙ୍କ ମଧ୍ୟରେ ମତ ପାର୍ଥକ୍ୟତା ବା ବାଦ ବିସମ୍ବାଦ ପରିଲକ୍ଷିତ ହେବ ନାହିଁ। କାରଣ ଆମ୍ଭେମାନେ ବିଶ୍ୱାସର ପ୍ରଧାନ ମତବାଦ ଉପରେ ଏକମତ ହେବା। ଦୁଇ ପର୍ବର ତିନି ପଦରେ ଲେଖା ଅଛି, ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଜିତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର। ଆପଣଙ୍କର ମନେଥିବ ଯେ ପାଉଲ ଏଥିପୂର୍ବରୁ ଏହି ବିଷୟ ନେଇ ପ୍ରକାଶ କରିଅଛନ୍ତି। ସେ କହିଲେ ଯେ ଏପରି ଲୋକମାନେ ଅଛନ୍ତି ଯେଉଁମାନେ କି ଈର୍ଷା ଓ ବିବାଦ ହେତୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛନ୍ତି। ବର୍ତ୍ତମାନ ସେ କହନ୍ତି, ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ। ମୁଁ କହିପାରେ ଯେ ବର୍ତ୍ତମାନର ଅଧିକାଂଶ ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ଧର୍ମତତ୍ୱ ସମ୍ବନ୍ଧୀୟ ଭିନ୍ନତା ହେତୁ ଉପୁଜେ ନାହିଁ, ମାତ୍ର ଈର୍ଷା ଓ ବିବାଦ ହେତୁ ଉପୁଜେ। କେତେକ ଲୋକ ପ୍ରକୃତରେ ସମସ୍ୟା ଉପୁଜାଇଥାନ୍ତି। ପାଉଲଙ୍କର କହିବା ଅନୁଯାୟୀ ଯଦି ଆମେ ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି ନ କରୁ, ତାହେଲେ ଏହା ମଣ୍ଡଳୀମାନଙ୍କ ମଧ୍ୟରେ ପ୍ରାୟ ଶତକଡ଼ା 90% ବା 100% ସମସ୍ୟାର ସମାଧାନ କରିପାରିବ। ଯଦି ଆପଣ ଈର୍ଷା ଓ ବିବାଦ ହେତୁ ମଣ୍ଡଳୀ ମଧ୍ୟରେ କିଛି କରୁଅଛନ୍ତି, ତାହେଲେ ତାହା ନ କରିବା ବରଂ ଭଲ। ଯଦି ଆପଣ ନିଜକୁ ପ୍ରକାଶ କରିବା ନିମନ୍ତେ ବା ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହେବା ନିମନ୍ତେ ବା ପରିଚିତ ହେବା ନିମନ୍ତେ କିଛି କରୁଅଛନ୍ତି, ତାହେଲେ ଆପଣ ମଧ୍ୟ ସେହିପରି ଲୋକମାନଙ୍କ ସହିତ ସମାନ। ଆମେ ମଣ୍ଡଳୀ ମଧ୍ୟରେ ନିଜକୁ ପ୍ରତିଷ୍ଠିତ କରିବା ନିମନ୍ତେ ବା ନିଜର ସ୍ୱାର୍ଥ ହାସଲ ନିମନ୍ତେ କିଛି କରିବା ଉଚିତ ନୁହେଁ, ବରଂ ଖ୍ରୀଷ୍ଟଙ୍କୁ ପ୍ରତିଷ୍ଠିତ କରିବା ନିମନ୍ତେ ଓ ଖ୍ରୀଷ୍ଟଙ୍କୁ ଗୌରବ ଦେବା ନିମନ୍ତେ ସମସ୍ତ କିଛି କରିବା ଉଚିତ। ପାଉଲ କହନ୍ତି, ବରଂ ନମ୍ରଜିତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର। ସମ୍ଭବତଃ ୟୋଦିଆ ଓ ସୁନ୍ତୁଖି ମଧ୍ୟରେ ଏହି ସମସ୍ୟା ଦେଖାଦେଇଥିଲା। ହୋଇପାରେ ଉଭୟ ଭାବୁଥିଲେ ଯେ ସେ ଅନ୍ୟ ଜଣକ ଦ୍ୱାରା ତୁଚ୍ଛୀକୃତ ହେଉଅଛି। ତେବେ ପାଉଲଙ୍କର ଏହି ଶିକ୍ଷା ଯଦି ମଣ୍ଡଳୀ ମଧ୍ୟରେ ଗ୍ରହଣ କରାଯାଏ, ତାହେଲେ ମୁଁ ଦୃଢ଼ତାର ସହିତ କହିପାରେ ଯେ ମଣ୍ଡଳୀ ମଧ୍ୟରୁ ଅନେକ ସମସ୍ୟା ଦୂର ହୋଇଯିବ। ମଣ୍ଡଳୀ ମଧ୍ୟରେ ଦଳଭେଦ, ମତଭେଦ, ଈର୍ଷା, ସ୍ୱାର୍ଥପରତା, ଅଶାନ୍ତି ଓ ବିଶୃଙ୍ଖଳା ପ୍ରଭୃତି ଦେଖାଯିବ ନାହିଁ। ସଙ୍ଗୀତ ପରିବେଷଣରେ ହେଉ ବା ବାକ୍ୟ ପ୍ରଚାରରେ ହେଉ ବା ମଣ୍ଡଳୀର କାର୍ଯ୍ୟନିର୍ବାହୀ ସମିତିରେ ହେଉ, କୌଣସି ସମସ୍ୟା ଉପୁଜିବ ନାହିଁ। ଏହା ମଧ୍ୟ ମଣ୍ଡଳୀର କର୍ମକର୍ତ୍ତାମାନଙ୍କ ମଧ୍ୟରେ କ୍ଷମତା ବା ପଦପଦବୀ ନେଇ ଯେଉଁ ଟଣାଓଟରା ଦେଖାଯାଏ, ତାହାକୁ ମଧ୍ୟ ଏଡ଼ାଇ ଦେଇପାରିବ। ଦୁଇ ପର୍ବର ଚାରିପଦରେ ଏହିପରି ଲେଖା ଅଛି, ପ୍ରତିଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ। ଏହି ଅଂଶରେ ଅନ୍ୟର ବିଷୟରେ ମନୋଯୋଗୀ ହୁଅ ବୋଲି ପାଉଲ ଯେଉଁ ବାକ୍ୟ ଉଲ୍ଲେଖ କରିଅଛନ୍ତି, ତାହା ଅତି ଗୁରୁତ୍ୱପୂର୍ଣ୍ଣ। ଏହା ହିଁ ହେଉଛି ଖ୍ରୀଷ୍ଟଙ୍କ ମନ ଧାରଣ କରିବା। ଏହା ହିଁ ହେଉଛି ଖ୍ରୀଷ୍ଟୀୟ ବିଶ୍ୱାସ, ଯାହାକି ଅନ୍ୟମାନଙ୍କୁ ମୁଖ୍ୟ ସ୍ଥାନ ଦିଏ, ଅନ୍ୟମାନଙ୍କୁ ଗୁରୁତ୍ୱ ଦିଏ, ଅନ୍ୟମାନଙ୍କୁ ନିଜଠାରୁ ଶ୍ରେଷ୍ଠ ବୋଲି ବିଚାର କରେ ବା ବିବେଚନା କରେ, ଅନ୍ୟମାନଙ୍କ ନିମନ୍ତେ ଚିନ୍ତା କରେ, ଅନ୍ୟମାନଙ୍କର ଦୁଃଖରେ ଦୁଃଖୀ ହୁଏ ଓ ଅନ୍ୟମାନଙ୍କର ସୁଖରେ ସୁଖୀ ହୁଏ। ଚିନ୍ତା କରନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ କାହିଁକି ସେହି ସ୍ୱର୍ଗ ସୁଖ ପରିତ୍ୟାଗ କରି ଏହି ଧରାଧାମକୁ ଓହ୍ଲାଇ ଆସିଲେ? କ'ଣ ନିଜ ନିମନ୍ତେ? ନୁହେଁ, ଅନ୍ୟମାନଙ୍କ ନିମନ୍ତେ। ଆଜି ଆମେମାନେ କାହିଁକି ଏହି ସୁସମାଚାର ପ୍ରଚାର କରୁଅଛୁ? ଅନ୍ୟମାନଙ୍କୁ ବିନାଶରୁ ଉଦ୍ଧାର କରିବା ନିମନ୍ତେ। ତେଣୁ ନିଜ ନିମନ୍ତେ ଚିନ୍ତା ନ କରି ଅନ୍ୟମାନଙ୍କ ନିମନ୍ତେ ଚିନ୍ତା କରିବା ହେଉଛି ଖ୍ରୀଷ୍ଟଙ୍କ ମନ ଧାରଣ କରିବା। ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜ ନିମନ୍ତେ ଏହି ଜଗତକୁ ଆସିନଥିଲେ, ମାତ୍ର ଅନ୍ୟର ଜୀବନକୁ ପାପରୁ ଉଦ୍ଧାର କରିବା ନିମନ୍ତେ ଆସିଥିଲେ। ତେଣୁ ଆମେ କେବଳ ନିଜ ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହେବା ଆବଶ୍ୟକ। ତେଣୁ ବର୍ତ୍ତମାନ ପାଉଲ ଖ୍ରୀଷ୍ଟଙ୍କ ମନ ସମ୍ପର୍କରେ କିଛି କହିବାକୁ ଯାଉଅଛନ୍ତି। ଫିଲିପିୟ ଦୁଇ ପର୍ବର ପାଞ୍ଚ ପଦରେ ଏହିପରି ଲେଖା ଅଛି, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ। ଖ୍ରୀଷ୍ଟ ଯୀଶୁଙ୍କର ମନ କେଉଁ ବିଷୟଟି ଏହାର ଚରିତ୍ର ଚିତ୍ରଣ କରେ? ନମ୍ରତା। ଏଫିସିଓ ଚାରି ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମେମାନେ ଯେଉଁ ଆହ୍ୱାନରେ ଆହୁତ ହୋଇଅଛ ସେଥିର ଯୋଗ୍ୟ ଆଚରଣ କର, ଅର୍ଥାତ୍ ସର୍ବପ୍ରକାର ନମ୍ରତା, ମୃଦୁତା ଓ ଦୀର୍ଘ ସହିଷ୍ଣୁତା ସହ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ। ତାହା ହିଁ ହେଉଛି ଖ୍ରୀଷ୍ଟଙ୍କର ମନ। ଆପଣ ଓ ମୁଁ ଆମେ ନମ୍ର ହୋଇପାରିବା ନାହିଁ, କାରଣ ଆମେ ସେହି ପ୍ରକାରେ ଗଠିତ ହୋଇନାହୁଁ। ଆମେ ନିଜର ଦୁଇ ଗୋଡ଼ରେ ଛିଡ଼ା ହୋଇ କିଛି କହିବା ପାଇଁ ଚାହୁଁ। ଆମେ ସମସ୍ତେ ସେହି ପ୍ରକାର। ଆପଣ କହିପାରିବେ ନାହିଁ ଯେ ଆପଣ ସେପରି ନୁହନ୍ତି ବୋଲି, କାରଣ ଆପଣ ପ୍ରକୃତରେ ସେହି ପ୍ରକାର। ଆମେ କେହି ହେଲେ ଅପମାନିତ ହେବାକୁ ଚାହୁଁନା, ଆମେ କେହି ହେଲେ ଉପେକ୍ଷିତ ହେବାକୁ ଚାହୁଁନା। ଆମ ପ୍ରତ୍ୟେକଙ୍କର ଆତ୍ମସମ୍ମାନ, ଆତ୍ମଗର୍ବ ରହିଅଛି, କିନ୍ତୁ ଯେପର୍ଯ୍ୟନ୍ତ ଆମେ ଆତ୍ମିକ ଜୀବନରେ ସେହି ପୁନର୍ଜନ୍ମର ଅନୁଭୂତି ମଧ୍ୟ ଦେଇ ଆସିନାହୁଁ, ଅର୍ଥାତ୍ ଆତ୍ମିକ ଜୀବନରେ ନୂତନ ସ୍ୱଭାବ ଓ ମନ, ଅର୍ଥାତ୍ ଖ୍ରୀଷ୍ଟଙ୍କର ସ୍ୱଭାବ ଓ ମନକୁ ଧାରଣ କରିନାହୁଁ, ସେପର୍ଯ୍ୟନ୍ତ ଆମେ ଏପରିକି ନମ୍ରତାର ସ୍ଥାନ ଗ୍ରହଣ କରିବା ନିମନ୍ତେ ଇଚ୍ଛା କରିବାର ସୀମାରେଖା ମଧ୍ୟରେ ମଧ୍ୟ ସ୍ଥାନ ପାଇପାରିବା ନାହିଁ। ବର୍ତ୍ତମାନ ଆମେ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ ନେଇ ଧର୍ମଶାସ୍ତ୍ରର ସବୁଠାରୁ ମହାନ ଧର୍ମତତ୍ୱ ସମ୍ବନ୍ଧୀୟ ଉକ୍ତି ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ଯାଉଅଛୁ। କେତେକ ଏହାକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ ସମ୍ବନ୍ଧୀୟ ନୂତନ ନିୟମରେ ସବୁଠାରୁ ମହାନ ଧର୍ମତତ୍ୱ ମତବାଦ ବୋଲି ବିଚାର କରନ୍ତି, ଆଉ ତାହା ହେଉଛି ଶୂନ୍ୟ କରିବା। ଏହି ଅଂଶଟି ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ସେ ଈଶ୍ୱରତ୍ୱକୁ ଶୂନ୍ୟ କଲେ ନାହିଁ। ଏହା ନମ୍ରତାର ସାତୋଟି ସୋପାନକୁ ପ୍ରକାଶ କରେ ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟ ବହନ କଲେ। ସେହି ସମସ୍ତ ଆମେ ପରବର୍ତ୍ତୀ କେତେକ ପଦରେ ଲକ୍ଷ୍ୟ କରିବାକୁ ପାରିବା ଓ ଆମେ ଜାଣିବାକୁ ପାରିବା ଯେ ସେ କେତେ ଉଚ୍ଚରେ ଥିଲେ ଓ କେତେ ନିମ୍ନ ସ୍ତରକୁ ଓହ୍ଲେଇ ଆସିଲେ। ଏଠାରେ ଆମେ ସାତୋଟି ନିମ୍ନ ପଦକ୍ଷେପ ଲକ୍ଷ୍ୟ କରିବାକୁ ପାରିବା। ଏହାପରେ ଆମେ ସାତୋଟି ଉର୍ଦ୍ଧ ପଦକ୍ଷେପ ଲକ୍ଷ୍ୟ କରିବାକୁ ପାରିବା ଯାହାକି ଖ୍ରୀଷ୍ଟଙ୍କର ମହିମାନ୍ୱିତ ହେବା ବିଷୟକୁ ପ୍ରକାଶ କରେ। ପ୍ରଥମେ ଆମେ ନମ୍ରତା ମଧ୍ୟରେ ଖ୍ରୀଷ୍ଟଙ୍କର ମନକୁ ଲକ୍ଷ୍ୟ କରିବା ଓ ଏହାପରେ ଆମେ ଈଶ୍ୱରଙ୍କ ମନକୁ ଲକ୍ଷ୍ୟ କରିବାକୁ ପାରିବା। ଏହା ହିଁ ହେଉଛି ପିତା ଈଶ୍ୱରଙ୍କ ମନ, ଯେପରି ସେ ଖ୍ରୀଷ୍ଟଙ୍କୁ ମହିମାନ୍ୱିତ କରାନ୍ତି। ଆପଣ ଯଦି ଜାଣିବାକୁ ଚାହାନ୍ତି ଯେ ଆପଣ କ'ଣ କରିପାରିବେ, ତାହା ଆପଣଙ୍କୁ ଈଶ୍ୱରଙ୍କ ଇଚ୍ଛା ମଧ୍ୟରେ ପ୍ରବେଶ କରାଇବ, ତେବେ ମୁଁ ଜାଣେ ନା ଆପଣଙ୍କୁ କେଉଁଠାକୁ ଯିବାକୁ ଅଛି ବା ଆପଣ କ'ଣ କରନ୍ତି। ମାତ୍ର ମୁଁ ଆପଣଙ୍କୁ କହି ରଖେ, ଯେହେତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମହିମାନ୍ୱିତ କରିବା ନିମନ୍ତେ ଏହା ପିତା ଈଶ୍ୱରଙ୍କର ଅଭିମତ, ତେଣୁକରି ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀଙ୍କ ନିମନ୍ତେ ଏହା ହିଁ ଈଶ୍ୱରଙ୍କ ଅଭିମତ। ଆମ୍ଭେମାନେ ଯେଉଁଠାରେ ଥାଉନା କାହିଁକି ଓ ଯାହା କିଛି କରୁନା କାହିଁକି, ଆମ୍ଭେମାନେ ଯୀଶୁଖ୍ରୀଷ୍ଟଙ୍କୁ ମହିମାନ୍ୱିତ କରିବାକୁ ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମହିମାନ୍ୱିତ କରିବାରେ ଆମ୍ଭମାନଙ୍କୁ ପିତା ଈଶ୍ୱରଙ୍କ ସହିତ ଏକୀଭୂତ ହେବାକୁ ହେବ। ତେବେ ଏହି ନିମ୍ନ ସ୍ତରକୁ ଆସିବାର ପ୍ରଥମ ପଦକ୍ଷେପ ଥିଲା ଯେତେବେଳେ ସେ ସେହି ସ୍ୱର୍ଗର ମହିମାକୁ ପରିତ୍ୟାଗ କରି ଏହି ଧରାପୃଷ୍ଠକୁ ଅବତରଣ କଲେ। ସେ ଏହି ଧରାଧାମର ଅତି ନିମ୍ନ ସ୍ତରକୁ ଆସିଲେ ଯେଉଁଠାରେ କି ଆମ୍ଭେମାନେ ଅଛୁ। ଆପଣ ଓ ମୁଁ ଆମେ କେବେ ହେଲେ କଳନା କରିପାରିବା ନାହିଁ ଯେ ସେହି ସ୍ୱର୍ଗର ମହିମାରୁ ଆରମ୍ଭ କରି ଏହି ନିମ୍ନ ଧରାଧାମ ମଧ୍ୟରେ ଅବତରଣ କରିବା ପର୍ଯ୍ୟନ୍ତ କେତେ ବଡ଼ ପଦକ୍ଷେପ ତାହାଙ୍କୁ ନେବାକୁ ପଡ଼ିଥିଲା। ପ୍ରକୃତରେ ପ୍ରଭୁ ଯୀଶୁ ଆମମାନଙ୍କ ନିମନ୍ତେ ଯାହା ସାଧନ କରିଅଛନ୍ତି ତାହାକୁ ବୁଝିବା ମନୁଷ୍ୟ ପକ୍ଷେ ଅସମ୍ଭବ ଓ ଏହା ତାହାର କଳ୍ପନାର ବାହାରେ। ଦୁଇ ପର୍ବର ଛଅ ପଦରେ ଏହିପରି ଲେଖା ଅଛି, ସେ ଈଶ୍ୱର ରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ପିତା ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱରେ ଥିଲେ ସେତେବେଳେ ସେ ନିଜର ସ୍ଥିତିକୁ ଧରି ରଖିନଥିଲେ। ଈଶ୍ୱରୀୟ ସ୍ତରରେ ତାହାଙ୍କର କୌଣସି ଦୁର୍ବଳତା ହେତୁ ବା ତାହାଙ୍କର କୌଣସି ଦକ୍ଷତା ବା ଆକାଂକ୍ଷା ହେତୁ ନିଜର ସ୍ଥାନକୁ ବା ସ୍ଥିତିକୁ ହରେଇ ବସିବାର ଭୟ ତାହାଙ୍କର ନଥିଲା। ଈଶ୍ୱର ହେବା ନିମନ୍ତେ ଶିକ୍ଷା କରିବାକୁ ସେ ବିଦ୍ୟାଳୟକୁ ଯାଇନଥିଲେ, ସେ ନିଜେ ଈଶ୍ୱର ଥିଲେ। ତେବେ ମୋହର କହିବାର କଥା ହେଉଛି, ଏହା ଏପରି କୌଣସି ବିଷୟ ନଥିଲା ଯାହାକୁ ସେ ଧରି ରଖିବାକୁ ଥିଲା, କାରଣ ସେହି ସ୍ଥିତି ତାହାଙ୍କ ନିଜଠାରୁ ହିଁ ଆସିଥିଲା ଓ ସେ ନିଜେ ଈଶ୍ୱର ଥିଲେ। କିଓବା ସେ ବାଧ୍ୟ ବାଧକତା ବଶତଃ ସ୍ୱର୍ଗ ପରିତ୍ୟାଗ କରିନଥିଲେ। ସେ କୌଣସି ସମୟରେ କହିନଥିଲେ, ଓହ୍, ମୁଁ ସ୍ୱର୍ଗକୁ ପରିତ୍ୟାଗ କରିବା ନିମନ୍ତେ ଇଚ୍ଛା କରେ ନାହିଁ, ମୁଁ ଧରାଧାମକୁ ଓହ୍ଲାଇଯିବା ନିମନ୍ତେ ଚାହେଁ ନାହିଁ। ଏହା ସେ କେବେ ଚିନ୍ତା କରିନଥିଲେ। ମାତ୍ର ତହିଁ ପରିବର୍ତ୍ତେ ସେ ଆନନ୍ଦର ସହିତ ଆସିଲେ। ଏବ୍ରି ବାର ପର୍ବର ଦୁଇ ପଦରେ ଲେଖା ଅଛି, ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛ ଜ୍ଞାନ କରି ଧୈର୍ଯ୍ୟ ସହ କୃଷୀୟ ମୃତ୍ୟୁଭୋଗ କଲେ, ପୁଣି ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି। ସେ ଆନନ୍ଦର ସହିତ ଏହି ଧରାଧାମକୁ ଅବତରଣ କଲେ। ସେ ଯେତେବେଳେ ଏହି ପୃଥିବୀକୁ ଆଗମନ କଲେ ସେତେବେଳେ ସେ କିଛି ବିଷୟ ଛାଡ଼ି ଦେଉନଥିଲେ ଯାହାକୁ ସେ ଧରି ରଖିବା ନିମନ୍ତେ ଚାହୁଁଥିଲେ, ପ୍ରିୟ ବନ୍ଧୁ, ପ୍ରଭୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଆଜି ଆମମାନଙ୍କୁ ଏହି ଶିକ୍ଷା ଦିଅନ୍ତି ଯେ ପ୍ରଭୁ ଯୀଶୁ ଯେପରି ନିଜକୁ ଶୂନ୍ୟ କଲେ, ସେ ଧରାଧାମକୁ ଓହ୍ଲାଇ ଆସିଲେ, ଆଉ ଠିକ୍ ସେହି ପ୍ରକାର ସେ ସମଗ୍ର ଜଗତକୁ ମଧ୍ୟ ପ୍ରେମ କରି ସମଗ୍ର ମାନବଜାତି ନିମନ୍ତେ ପ୍ରାୟଶ୍ଚିତ ସାଧନ କଲେ। ଜଣେ ମନୁଷ୍ୟ ପରି ମନୁଷ୍ୟ ହେଲେ, ଯେପରି ସେ ଆମମାନଙ୍କ ପରି ପାପୀ ମନୁଷ୍ୟମାନଙ୍କ ନିମନ୍ତେ ନିଜର ପବିତ୍ର ରକ୍ତ ଦେଇ ଆମମାନଙ୍କୁ ପାପରୁ ଉଦ୍ଧାର କରି ପିତା ଈଶ୍ୱରଙ୍କ ନିକଟରେ ଆମମାନଙ୍କୁ ଧାର୍ମିକ କରି ଗଣନା କରିପାରନ୍ତି। ପ୍ରିୟ ବନ୍ଧୁ, ତେଣୁକରି ଖ୍ରୀଷ୍ଟଙ୍କର ମନ ଯଦି ଆମମାନେ ଧାରଣ କରିଛୁ, ତାହେଲେ ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ଯେଉଁପରି ନିଃସ୍ୱାର୍ଥପର ପ୍ରେମ ଥିଲା, ଅନାବିଳ ପ୍ରେମ ଥିଲା, ନିଷ୍କଳଙ୍କ ପ୍ରେମ ଥିଲା, ଆଜି ସେହିପରି ଆମମାନଙ୍କର ପ୍ରେମ ପରସ୍ପର ପ୍ରତି ରହିବା ଉଚିତ। ତେଣୁ ପ୍ରିୟ ବନ୍ଧୁ, ଆଜି ଯଦି ଆମମାନେ ଖ୍ରୀଷ୍ଟ ବିଶ୍ୱାସୀ, ଖ୍ରୀଷ୍ଟଙ୍କୁ ଆମମାନଙ୍କର ହୃଦୟ ମଧ୍ୟରେ ଆମମାନେ ଗ୍ରହଣ କରିଅଛୁ, ଖ୍ରୀଷ୍ଟଙ୍କର ପ୍ରେମର ପରିଚୟ ପାଇଅଛୁ, ତାହେଲେ ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟ ଆଜି ମଧ୍ୟ ଆମମାନଙ୍କୁ କହନ୍ତି, ଆମେ ଯେପରି ସେହିପରି ପରସ୍ପରକୁ ପ୍ରେମ କରୁ। ତେଣୁ ଆଜି ଆମମାନେ ପ୍ରତ୍ୟେକ ସେହି ଖ୍ରୀଷ୍ଟଙ୍କ ମନ ଧାରଣ କରିବା, ପରସ୍ପରକୁ ଆମମାନେ ପ୍ରେମ କରିବା ଏବଂ ନିଜଠାରୁ ଅନ୍ୟକୁ ଶ୍ରେଷ୍ଠ ବୋଲି ବିବେଚନା କରିବା ଏବଂ ଅନ୍ୟର ସେବା କରିବା। ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହି ଜଗତକୁ ଆସିଥିଲେ ସେବା କରିବା ପାଇଁ। ତେଣୁକରି ସେ କହନ୍ତି, ସୁସ୍ଥ ଲୋକର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକର ପ୍ରୟୋଜନ ଅଛି। ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ପାଇଁ ଆସିନାହିଁ, ମାତ୍ର ମନ ପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି। ଆଉ ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟ ସମଗ୍ର ମାନବ ଜାତିର ସେବା ନିମନ୍ତେ ଏହି ଜଗତକୁ ଆସିଲେ। ତେଣୁ ଆସୁ, ସେହି ଖ୍ରୀଷ୍ଟଙ୍କ ମନ ଧାରଣ କରି ଆମେ ଖ୍ରୀଷ୍ଟଙ୍କର ଆଦର୍ଶ ଜୀବନ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା, ଆପଣ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ସମୟ ଦେଇଥିବାରୁ ଆମେ ଧନ୍ୟବାଦୀ। ଆପଣ ଯଦି ପ୍ରଭୁ ଯୀଶୁଙ୍କର ବାକ୍ୟ ବିଷୟରେ ଓ ତାହାଙ୍କର ପ୍ରେମ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ଯାହାକି ଆପଣଙ୍କୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପଥ ଦେଖାଇବ, ତାହେଲେ ଆମ ସହିତ ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odiattv@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।